राम हरे राम राम राम
हरे कृष्ण प्रचार अवचरण पाठ मंडल मुख्य अन्य भक्त राजमंडल प्रदान कर सत्संग आयोजन करी जहाँ मतलब हमें भगवान कथा जो आज रथयात्रा पर दिन आषाढ़ शुक्र तृतीया तृतीया तिथि फिर तक नाथमी जो जन्म होता है गत काली आषाढ़ शुक्र तृतीया तिथि जो तिथि भगवान जगन्नाथ सिंहद्वार भूमिकाद्वार को गमन करते रथयात्रा तेणु ये पवित्र दिवस आषाढ़ शुक्र तृतीया तिथि ये जो आषाढ़ मास वर्षा मास वर्षा मस साधारणत वर्षा जो चारिमास रही चतुर्मास अच्छी चतुर्मास लोक मैंने साधु मैंने कड़े जाती ना अच्छे चतुर्मास आम आरंभ आसंद मस रु श्रावण मस रु कि वर्षा मस वर्षा मस साधु मैंने गोटे स्थान रहती चतुर्मास व्रत करती गोटे स्थान रही से भगवान आराधना करती साधु मैंने उद्देश्य हूँ एकमात्र उद्देश्य हूँ कमी अंदर मंगल कर साधु मान जीवन लक्ष्य सी जो भगवान सेवा निजुक्त रही समस्त मंगल कर समस्त कमी मंगल रही समस्त कमी शुभ हम से चिंता प्रहलाद महाराज से कथा कौन नृसिंहदेव आसता का प्रहलाद महाराज विषय कहवा कथा मुर्जा मंदिर तेणु साधु लक्षण जो प्रहलाद महाराज से भगवान को रक्षा करने कहना प्रार्थना करना कि बहुत प्रतिकूल परिस्थिति पिता प्रति दृढ़ कर तेणु से भगवान प्रार्थना करना प्रभाव रक्षा करूँ जो मैंने साधु जो प्रकृत शुद्ध व्यक्ति शुद्ध भक्त से मैंने निजपाई कौन सी भगवान पर प्रार्थना करते ना प्रभाव रक्षा करते कारण तो बर्तमान जो मैंने भगवान को विपद पड़े भगवान को प्रार्थना करते से बहुत उदार भगवत चतुर्थ कथा भगवान कहले चतुर्गीता जना सुकृति अर्जुन आर्थ जिज्ञासार्थी ज्ञान से जहाँ सुकृति नजी ये जो झील अस्वीकार सुकृति नज ये साधु मैंने एकत्रित ही नाते भगवान गुण कीर्तन कर
हरे कृष्णा 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 हरे 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 राम 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 हरे
साधारण दुई प्रकार व्यक्ति रही गोटे दुष्कृतवान आकृतिवान दुष्कृतवान कह मैंने विभिन्न प्रकार पाप कार्य लिप्त था जानते हो जानते हो सुकृतिवान पुरुष कह जो मैंने पुण्य कार्य लिप्त था पुण्यकार्य द्वारा केत ना सत्य गुण जो तार रोच प्रभाव सत्य गुण प्रभाव से पुण्यकार्य कर पाप कार्य रजतम गुण प्रभाव पाप कार्य कर तेणु जो मैंने दुखरे पड़ भगवान प्रार्थना करती से बहुत उदार भगवान कहे चतुर्विधा वजंतिमान जना जो मैंने दुष्कृतिवान पुरुष से दुख में पड़े विपद पड़े भगवान को चिंता करते ना से बहुत चेष्टा करती बहुत प्लान प्रोजेक्ट करती कमी दुख रू परित्राण पाए कि भगवान शरण जाती ना विभिन्न देवदेवी मान शरण जापारती लोक मान शरण जापारती कि भगवान शरण जाए ना से ସେମାନେ ଦୁଷ୍କୃତି ବିବାହ ପୁରୁଷ ତେଣୁ ଏ ଦୁଷ୍କୃତି ବିବାହ ପୁରୁଷ ବହୁତ ଅଛନ୍ତି କିନ୍ତୁ ବହୁତ ସ୍ୱୀକୃତିବାନ ପୁରୁଷ ବହୁତ କମ୍ ଅଛନ୍ତି ପୁରୁଷ ବା ସ୍ତ୍ରୀ ଯାହା ବି ହେଉ ସ୍ୱୀକୃତିବାନ ଲୋକ ବହୁତ କମ୍ ତେଣୁ ସେମାନେ ସାଧାରଣତଃ ଯେତେବେଳେ ଚତୁର୍ବିଧା ଭଗନ୍ତି ମା ଭଗବାନଙ୍କୁ ଭଜନ କରନ୍ତି ଚତୁର୍ବିଧା ଭଗନ୍ତି ମା ଜ୍ଞାନ ସ୍ୱୀକୃତି ଅର୍ଜୁନ ଆର୍ତ୍ତ ଜିଜ୍ଞାସୁ ରଖାନ୍ତି ଆର୍ତ୍ତ ରହିଲେ ଯେଉଁମାନେ ବିପଦରେ ପଡ଼ନ୍ତି ଆର୍ତ୍ତ ଯେମିତି ଉଦାହରଣ ଦିଆଯାଏ ଗଜରାଜଙ୍କର ଗଜରାଜ ଦୁଃଖରେ ପଡ଼ିଥିଲେ ସେଠି ବହୁତ ଦେବତାମାନେ ଆସି ଏକଜୁଟ ହେଇଥିଲେ ଅଷ୍ଟମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ଏ ଚତୁର୍ଥ ମନ୍ଦ ସମୟରେ ଭଗବାନ ହରି ରୂପରେ ଆସିଥିଲେ ଗଜକୁ ରକ୍ଷା କରିବା ପାଇଁ ଗଜ ରାଜ ଚିନ୍ତା କଲା କିନ୍ତୁ ସେ କୌଣସି ଦେବତାଙ୍କୁ ପ୍ରାର୍ଥନା କରୁନାହାନ୍ତି ମୋତେ ରକ୍ଷା କରନ୍ତୁ ବୋଲି ଭଗବାନଙ୍କୁ ପ୍ରାର୍ଥନା କରୁଛନ୍ତି କାରଣ ସେ ସ୍ୱୀକୃତିବାନ ପୁରୁଷ ଥିଲେ ପୂର୍ବ ଜନ୍ମରେ ସେ ଥିଲେ ଇନ୍ଦ୍ରଦୂତ ରାଜା ଇନ୍ଦ୍ରଦୂତ ଥିଲେ ଯିଏକି ରାଜକାର୍ଯ୍ୟରୁ ଅଭ୍ୟାସ ନେଇ ବାନପ୍ରସ୍ଥ ଗ୍ରହଣ କରି ସେ ଆସି ମୟ ପର୍ବତ ଉପରେ ଭଗବାନଙ୍କର ଆରାଧନା କରୁଥିଲେ ଯାହା ହେଉ କୌଣସି ଭଗବାନଙ୍କ ବିଶେଷ ଲୀଳା ଯେଉଁଥିପାଇଁ କି ଏ ଯେଉଁ ଋଷି ଅଗସ୍ତ୍ୟ ଋଷି ଯାଇଥିଲେ ଅଗସ୍ତ୍ୟ ଋଷିକୁ ସେ ଠିକ୍ ଭାବରେ ସମ୍ମାନିତ କରିପାରିଲେ ନାହିଁ ବା ତାଙ୍କର ଆତିଥ୍ୟ ତାଙ୍କୁ ଆତିଥ୍ୟ ପ୍ରଦାନ କରିପାରିଲେ ନାହିଁ ଯେଉଁଥିପାଇଁ କି ଅଗସ୍ତ୍ୟ ତାଙ୍କୁ ଅଭିଶାପ ପ୍ରଦାନ କରିଥିଲେ ତେଣୁ ଗଜ ହେଇଗଲା ଗଜ ଭଳି ରହିଛ ତେଣୁ ସେ ଯେଉଁ ଭଗବାନଙ୍କର ଆରାଧନା କଲେ ଦୁଃଖରେ ପଡ଼ି ଭଗବାନଙ୍କ ଆରାଧନା କଲେ ଭଗବାନ କହୁନାହାନ୍ତି ସେମାନେ ବହୁତ ନିମ୍ନ ଅଳ୍ପ ସେବା କ'ଣ ସେମାନେ କୃପଣ ବ୍ୟକ୍ତି ନୁହନ୍ତି ସେମାନେ ହେଉଛନ୍ତି ଉଦାର ବ୍ୟକ୍ତି ଉଦାର ସର୍ବ ଏମିତି ବି ଭଗବାନ କହିଲେ ଚାରି ପ୍ରକାର ବ୍ୟକ୍ତି ଯେଉଁମାନେ ଅଛନ୍ତି ସ୍ୱୀକୃତିବାନ ପୁରୁଷ ସେମାନେ ଦୁଃଖରେ ପଡ଼ିଲେ ବା ଆର୍ତ୍ତ ଆର୍ତ୍ତ ହେଲା ଏଇ ଗଜରାଜ କଥା କୁହାଯାଉଛି ଗଜରାଜ ଦୁଃଖରେ ପଡ଼ି ସେ ଭଗବାନଙ୍କୁ ଚିନ୍ତା କରିଥିଲେ ପୂର୍ବଜନ୍ମର କଥା ମନେ ପଡ଼ିଲା ତାଙ୍କର ପୂର୍ବଜନ୍ମରେ ସେ ଭଗବାନଙ୍କ ସ୍ତୁତି କରିଥିଲେ ସେ ସ୍ତୁତି ଭଗବାନ ସେ ପୁଣି ସେ ସ୍ମୃତିକୁ ପ୍ରଦାନ କଲେ ପୂର୍ବଜନ୍ମରେ ଯେଉଁ ସ୍ତୁତି କରିଥିଲେ ସେ ସ୍ତୁତି ତାଙ୍କର ମନେ ପଡ଼ିଲା ଆପଣ ଦେଖିବେ ପ୍ରଭୁପାଦ ମହାରାଜ ଭାଗବତରେ କହିଛନ୍ତି ଯେ ଆମେ ସମସ୍ତେ କିଛି କିଛି ଶ୍ଳୋକ ମନେ ରଖିବା କଥା ପରଜନ୍ମରେ ଆମକୁ ଆମେ ଏ ଜନ୍ମରେ ହୁଏତ ସିଦ୍ଧି ଲାଭ ନ କରିପାରେ କିନ୍ତୁ ପରଜନ୍ମରେ ପୁଣି ସେଇଟା ଆମକୁ ସାହାଯ୍ୟ କରିବ ଏ ଇନ୍ଦ୍ରଦୁମ୍ନ ରାଜା ଯେଉଁ ସ୍ତୁତି ସବୁ କରୁଥିଲେ ଭଗବାନଙ୍କୁ, ପରଜନ୍ମରେ ସେ ଯେତେବେଳେ ଗଜା ହେଇଗଲେ, ହାତୀ ହେଇଗଲେ, ସାଧାରଣତଃ ଗଜକୁ କହିଲେ ମୂର୍ଖ ବୋଲି କୁହାଯାଏ, ଗଜମୂର୍ଖ ବୋଲି କୁହାଯାଏ, ତାଙ୍କର ଏତେ ଜ୍ଞାନ ନଥାଏ, କିନ୍ତୁ ଭଗବାନ କୃପା କରି ତାଙ୍କୁ ସେଇ ତାଙ୍କର ସ୍ମୃତି ପ୍ରଦାନ କଲେ, ଯେଉଁଥିପାଇଁ କି ସେ ପୂର୍ବଜନ୍ମର ଯେଉଁ ସ୍ତୁତି ସବୁ କରିଥିଲେ ଭଗବାନଙ୍କୁ, ସେ ସ୍ତୁତି କରି ଭଗବାନ ତାଙ୍କୁ ଆସି ତାଙ୍କୁ ଉଦ୍ଧାର କରିଥିଲେ। ତେଣୁ ଏଇଭଳି ଭାବରେ ସୁକୃତବାନ ପୁରୁଷ ଦୁଃଖରେ ପଡ଼ିଲେ ବା ବିପଦରେ ପଡ଼ିଲେ ଯଦି ଭଗବାନଙ୍କୁ ସ୍ତୁତି କଲେ, ତାହେଲେ ମଧ୍ୟ ସେମାନେ କ'ଣ ସେମାନେ ମଧ୍ୟ ଉଦ୍ଧାର ବୋଲି କୁହାଯାଉଛି। ବହୁତ ତାଙ୍କର ଯେଉଁ ଚେତନା, ବହୁତ ଉନ୍ନତ ଚେତନା, ଉଦ୍ଧାର କହିଲେ ଉନ୍ନତ ଚେତନା ବ୍ୟକ୍ତି, ସେମାନେ ଉଦ୍ଧାର ବ୍ୟକ୍ତି। ସେଇଭଳି ଭାବରେ ଯେଉଁମାନେ ଜିଜ୍ଞାସା କରୁଛନ୍ତି, ବହୁତ ପ୍ରକାର ଜିଜ୍ଞାସା ଅଛି ଆଜିର ଯୁଗରେ, ବହୁତ ଜିଜ୍ଞାସା ହେଉଛି, ଖବରକାଗଜରୁ ଆରମ୍ଭ କରି ବିଭିନ୍ନ ସ୍କୁଲ କଲେଜ, ବିଭିନ୍ନ ୟୁନିଭର୍ସିଟି, ଟେକ୍ନୋଲୋଜି ଟେକ୍ନିକାଲ ଇନଷ୍ଟିଚ୍ୟୁଟ୍ ଯେତେ ସବୁ ରହିଛି, ବହୁତ ଶିକ୍ଷା ଦିଆଯାଉଛି, ବହୁତ ଜିଜ୍ଞାସା ହେଉଛି, ବହୁତ ଉତ୍ତର ଦିଆଯାଉଛି, କିନ୍ତୁ ଭଗବାନ ବିଷୟରେ ଯେଉଁମାନେ ସୁକୃତିବାନ ପୁରୁଷ ସେମାନେ ଭଗବାନ ବିଷୟରେ ଜିଜ୍ଞାସା କରନ୍ତି। ଏମିତି ଉଦାହରଣ ଦିଆଯାଏ, ଇଏ ସୌନକାଦି ଋଷିମାନେ ଏ ଭାଗବତ ମେଇଥିରୁ ଆରମ୍ଭ ହେଉଛନ୍ତି, ଜିଜ୍ଞାସା ବହୁତ ଉଚ୍ଚ ଜିଜ୍ଞାସା କରିଥିଲେ, ଯେଉଁଥିପାଇଁ କି ସୁତ ଗୋସ୍ୱାମୀ ତାଙ୍କୁ ଭାଗବତମ କହିଥିଲେ। ତେଣୁ ଏ ଜିଜ୍ଞାସୁ ଭିତରେ ଏ ଚାରି ଯେଉଁ ସନାତ ସନାରେ ଆମର ଯେଉଁ ରହିଛନ୍ତି 88,000 ଋଷି ନୈମିଷାରଣ୍ୟରେ ଏକତ୍ରିତ ହୋଇଥିଲେ, କେମିତି ଲୋକମାନଙ୍କର ମଙ୍ଗଳ ହେବ, ଲୋକମାନଙ୍କର ମଙ୍ଗଳ ପାଇଁ ମୁଁ କହୁଥିଲି, ସାଧୁମାନଙ୍କର ଏକମାତ୍ର ଉଦ୍ଦେଶ୍ୟ ହେଉଛି କେମିତି ମଙ୍ଗଳ ହେବ ଅନ୍ୟମାନଙ୍କର। ସେଥିପାଇଁ କଳିଯୁଗରେ, କାରଣ କଳିଯୁଗରେ ବହୁତ ପ୍ରକାର ଅସୁବିଧା ରହିଛି, ଭାଗବତ ଦ୍ୱାଦଶସ୍କନ୍ଧରେ ଭବିଷ୍ୟତବାଣୀ ଦିଆଯାଇଛି କଳିଯୁଗରେ କ'ଣ ହେବ, ଆମେ ଚିନ୍ତା କରିପାରିବା ନାହିଁ କଳିଯୁଗର ଅବସ୍ଥା। ତେଣୁ କଳିଯୁଗରେ ଭାଗବତ ଦ୍ୱାଦଶସ୍କନ୍ଧରେ ପ୍ରଥମ ଏବଂ ଦ୍ୱିତୀୟ ଅଧ୍ୟାୟରେ ଯେତେବେଳେ ସୁଖଦେବ ଗୋସ୍ୱାମୀ ପରିକିତ ମହାରାଜଙ୍କୁ ବହୁତ କଳିଯୁଗର ଭୟାନକ ଅବସ୍ଥା ବର୍ଣ୍ଣନା କରୁଛନ୍ତି, ଏଭଳି ହେବ, ଏଭଳି ହେବ, ଏଭଳି ହେବ, ତେଣୁ ପରିକିତ ମହାରାଜଙ୍କୁ ପ୍ରଭୁ କଳିଯୁଗର ଲୋକମାନେ କ'ଣ ଉଦ୍ଧାର ପାଇପାରିବେ ନାହିଁ, ଏତେ ଅସୁବିଧା ଅଛି, କଳିଆର ଦୋଷ ନିଜର ଆଜନ କଳିର ଦୋଷ, ଆପଣ ଯେଉଁ କହୁଛନ୍ତି ଗୋଟେ ସମୁଦ୍ର ଭଳି ରହିଛି, ସେମାନଙ୍କୁ ଉଦ୍ଧାର ପାଇପାରିବେ ସେଥିରୁ? ତେଣୁ ପରିକ୍ଷିତ ମହାରାଜ ପ୍ରଶ୍ନର ଉତ୍ତରରେ ସୁଖଦେବ ଗୋସ୍ୱାମୀ କହିବେ, କହିବେ ରାଜନ କଳିର ଦୋଷ ନିଜର ଆଜନ, କଳିର ଦୋଷ ଯଦି ଦେଖିବା ତାକୁ ଆମେ ଯଦି ବର୍ଣ୍ଣନା କରିବା ଶେଷ ହେବ ନାହିଁ, ଏତେ ଦୋଷ ରହିଛି, କିନ୍ତୁ ଅସ୍ଥି ହିଁ ଏକ ମହାନ ଗୁଣ, ଦୁଃଖ କରିବାର ନାହିଁ ପରିକ୍ଷିତ ମହାରାଜ, ତୁମେ ସୂଚନା କରିବାର ନାହିଁ, କାହିଁକି ନା ଗୋଟେ ବହୁତ ବଢ଼ିଆ ଗୁଣ ଅଛି କଳିରେ, କ'ଣ ନା କୀର୍ତ୍ତନା ଦେବ କୃଷ୍ଣସ୍ୟ, ଭଗବାନଙ୍କର କୃଷ୍ଣଙ୍କର କୀର୍ତ୍ତନ କରିବା ଦ୍ୱାରା କ'ଣ ହେବ ନା ମୁକ୍ତ ସଂଗ ପରମ ପ୍ରଜେ ଭଗବାନଙ୍କ ଧାମ ପ୍ରାପ୍ତ ହୋଇଛି ବହୁତ ସହଜରେ, ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ। କିନ୍ତୁ ଏ କଥା ଖୁବ୍ କ୍ୱଚିତ ଲୋକ ଜାଣନ୍ତି, ଖୁବ୍ କ୍ୱଚିତ ଲୋକ ଜାଣନ୍ତି, ଆମେ ସହ କହିଦେଉଛେ ଆପଣମାନେ ଶୁଣିଦେଉଛନ୍ତି, କିଏ ବିଶ୍ୱାସ କରୁଛନ୍ତି କିଏ ବିଶ୍ୱାସ ନ କରୁଛନ୍ତି, କିନ୍ତୁ ଖୁବ୍ କ୍ୱଚିତ ଲୋକ ଏଇ ଏଇ କଥାଟିକୁ ଜାଣନ୍ତି। ସେ କଥା ଭାଗବତ 81 ପଞ୍ଚମ ଅଧ୍ୟାୟରେ ନବଜଗତର କଥା କହୁଛନ୍ତି, କହୁଛନ୍ତି କୃଷ୍ଣବର୍ଣ୍ଣ ତୁଷାର କୃଷ୍ଣ ସାଙ୍ଗ ପାଙ୍ଗାସ୍ତ୍ର ପାର୍ଷଦମ ଯଜ୍ଞ ସଂକୀର୍ତ୍ତନ ପ୍ରାୟ ଜଗନ୍ତି ସୁମେଧସ। ସାଧାରଣ ବ୍ୟକ୍ତି ଏଇଟାକୁ ଜାଣିପାରିବେ ନାହିଁ, ଯେଉଁମାନେ ଅତ୍ୟନ୍ତ ବୁଦ୍ଧିମାନ, ଖାଲି ବୁଦ୍ଧିମାନ ଯେଉଁମାନେ ସେମାନେ ମଧ୍ୟ ଜାଣିପାରିବେ ନାହିଁ, ସାଧାରଣ ବ୍ୟକ୍ତି କଥା କ'ଣ କହିବା, ବୁଦ୍ଧିମାନ ବ୍ୟକ୍ତିମାନେ ଜାଣିପାରିବେ ନାହିଁ, ବୈଜ୍ଞାନିକମାନେ ମଧ୍ୟ ଜାଣିପାରିବେ ନାହିଁ, ବହୁତ ବଡ଼ ବଡ଼ ଫିଲୋସଫର ବା ଦାର୍ଶନିକ ଏମାନେ ମଧ୍ୟ ଜାଣିପାରିବେ ନାହିଁ, ଯେଉଁ ସେମାନଙ୍କ ଭିତରେ ଯେଉଁ ଅତ୍ୟନ୍ତ ସୁମେଧସ ଯେଉଁମାନେ ସେମାନେ ଏଇଟାକୁ ଜାଣିବେ, ସେଇଥିପାଇଁ ସେମାନେ କଳିଯୁଗରେ ଏଇ ସଂକୀର୍ତ୍ତନ ଯଜ୍ଞରେ ଯୋଗଦାନ କରନ୍ତି, କାରଣ ସେମାନେ ଜାଣନ୍ତି ଭଗବାନ ଆସନ୍ତି କଳିଯୁଗରେ କିଭଳି ଭାବରେ, ନା କୃଷ୍ଣ ବର୍ଣ୍ଣ, ବର୍ଣ୍ଣ ଶବ୍ଦର ଅର୍ଥ ଦୁଇଟି ରହିଛି, ବର୍ଣ୍ଣ କହିଲେ ଶରୀରର ବର୍ଣ୍ଣ ବୁଝେଇବ ଏବଂ ଅକ୍ଷରକୁ ମଧ୍ୟ ବର୍ଣ୍ଣ କୁହାଯାଏ, ସ୍ୱରବର୍ଣ୍ଣ ବ୍ୟଞ୍ଜନ ବର୍ଣ୍ଣ ସବୁ ରହିଛି,
ତେଣୁ ଏ ଯେଉଁ ବର୍ଣ୍ଣ ଶବ୍ଦରେ ଅର୍ଥ ହେଉଛି ଏଇ ଅକ୍ଷର କଥା କୁହାଯାଉଛି। ଭଗବାନ କଳିଯୁଗରେ ଆସିବେ, ଯେଉଁମାନେ ଅତ୍ୟନ୍ତ ବୁଦ୍ଧିମାନ ବ୍ୟକ୍ତି ସେମାନେ ଜାଣନ୍ତି କେମିତି ନା ସେ ଯେ ଭଗବାନ ଆସିବେ କଳିଯୁଗରେ। ଦେଖନ୍ତୁ ବର୍ତ୍ତମାନ ଆମ ଓଡ଼ିଶାର ଅବସ୍ଥା କେମିତି, କେତେ ତଥାଗତ ଭଗବାନ ସେଠି ଧରୁଛନ୍ତି, ଗ୍ରହଣ କରୁଛନ୍ତି, ଇଏ ହେଉଛନ୍ତି ଭଗବାନ ବୋଲି। କିନ୍ତୁ ଯେଉଁମାନେ ଅତ୍ୟନ୍ତ ବୁଦ୍ଧିମାନ ବ୍ୟକ୍ତି ସେମାନେ ଜାଣନ୍ତି ଭଗବାନ କିଏ କଳିଯୁଗରେ ଆସିବେ, କିଏ ନା ସବୁବେଳେ ତାଙ୍କର ମୁଖରୁ ପଦ୍ମ ମୁଖରୁ ସବୁବେଳେ କୃଷ୍ଣ ଏଇ ଦୁଇଟି ଅକ୍ଷର ଉଚ୍ଚାରିତ ହେଉଥିବ, କୃଷ୍ଣ ବରଣ। ଏବଂ ଆଉ କ'ଣ ପ୍ରମାଣ ଅଛି ନା ତ୍ୱିଷା ଅକୃଷ୍ଣ, ତ୍ୱିଷା କହିଲେ ଶରୀରର ଯେଉଁ ରଙ୍ଗ ରଙ୍ଗ ଅଙ୍ଗ ରଙ୍ଗ ରହିଛି ଶରୀରର, ସେଇଟା ହେଉଛି ଅକୃଷ୍ଣ। ଭଗବାନ ଚାରୋଟି ରଙ୍ଗରେ ଆସନ୍ତି, ଏ କଥା ଭାଗବତମ ଦଶମ ସ୍କନ୍ଧ ଅଷ୍ଟମ ଅଧ୍ୟାୟରେ ଯେତେବେଳେ ନାମକରଣ କରୁଥିଲେ ଗର୍ଗମୁନି ସେତେବେଳେ ଏ କଥା କହିଥିଲେ ଯେ ଆସନ ବର୍ଣ୍ଣନ ତ୍ରୈଲସ୍ୟ ଗୁଣତନୁ ଯୁଗତନୁ, ଭଗବାନ ବିଭିନ୍ନ ଯୁଗରେ ବିଭିନ୍ନ ରଙ୍ଗ ସବୁ ଧାରଣ କରନ୍ତି। ଇଏ ଯେଉଁ କୃଷ୍ଣଙ୍କର ନାମକରଣ କରିବା ପୂର୍ବରୁ ସେ କଥା କହୁଥିଲେ, ଇଏ ଆଗରୁ ତିନୋଟି ବର୍ଣ୍ଣ ଧାରଣ କରିସାରିଛନ୍ତି, ଆସନ ବର୍ଣ୍ଣନ ତ୍ରୈଲସ୍ୟ ପ୍ରତି ଯୁଗରେ ଗୋଟିଏ ଗୋଟିଏ ରଙ୍ଗ ସେ ଧାରଣ କରନ୍ତି। କ'ଣ କ'ଣ ନା ଶୁକ୍ଳ ରକ୍ତ ତଥା ପିତ ଇଦାନୀ କୃଷ୍ଣତାନ କଥା, ଭଗବାନ ସତ୍ୟଯୁଗରେ ଶୁକ୍ଳବର୍ଣ୍ଣରେ ଆସନ୍ତି, ତ୍ରେତାଯୁଗରେ ରକ୍ତବର୍ଣ୍ଣରେ ଆସନ୍ତି, ଦ୍ୱାପର ଯୁଗରେ ଇଦାନୀ କୃଷ୍ଣତାନ କଥା କୃଷ୍ଣବର୍ଣ୍ଣରେ ଆସନ୍ତି। ତେଣୁ ଆଉ ଗୋଟିଏ ଯେଉଁ ରଙ୍ଗ ରହିଲା ସେ ହେଉଛି ଅକୃଷ୍ଣ ଅର୍ଥାତ୍ ପିତବର୍ଣ୍ଣ। ଭଗବାନ କଳିଯୁଗରେ ଭଗବାନ ବୋଲି କେମିତି ଜାଣିବା ନା ତାଙ୍କର ଶରୀର ରଙ୍ଗ ହେଉଛି ପିତବର୍ଣ୍ଣ ବା ଗୌରବର୍ଣ୍ଣ, ଗୌରାଙ୍ଗ ମହାପ୍ରଭୁ ଯିଏକି ସବୁବେଳେ ମୁଖରେ କୃଷ୍ଣ 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 ଉଚ୍ଚାରିତ କରୁଥିଲେ, କୃଷ୍ଣବର୍ଣ୍ଣ ତୁଷା କୃଷ୍ଣ ସାଙ୍ଗ ପାଙ୍ଗାସ୍ତେ ପାର୍ଶ୍ୱଦମ, ସେ ଏକୁଟିଆ ଆସିବେ ନାହିଁ, ତାଙ୍କର ଅଙ୍ଗ ଉପାଙ୍ଗ ଇତ୍ୟାଦିଙ୍କ ସହିତ ଆସିବେ। ଶ୍ରୀକୃଷ୍ଣ ଚୈତନ୍ୟ ପ୍ରଭୁ ନିତ୍ୟାନନ୍ଦ ଶ୍ରୀ ଅଦ୍ୱୈତ ଗଦାଧର ଶ୍ରୀବାସାଦି ଶ୍ରୀ ଗୌର ଭକ୍ତବୃନ୍ଦ ଅଙ୍ଗ ଉପାଙ୍ଗ ସହିତ ଆସିବେ। ଏବଂ ବିଭିନ୍ନ ଯୁଗରେ ଭଗବାନ ଯେଉଁ ଆସନ୍ତି ବିଭିନ୍ନ ଅସ୍ତ୍ର ଧାରଣ କରନ୍ତି, କିନ୍ତୁ କଳିଯୁଗରେ ଭଗବାନ ବୋଲି କେମିତି ଜାଣିବା ନା ତାଙ୍କର ଅସ୍ତ୍ର ହେଉଛି ମହାମନ୍ତ୍ର, ହରେ କୃଷ୍ଣ 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 ହରେ 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 ରାମ ହରେ ରାମ ସାଙ୍ଗ ପାଙ୍ଗାସ୍ତ୍ର ପାର୍ଶ୍ୱତମ ଯଜ୍ଞ ସଂକୀର୍ତ୍ତନ ପ୍ରାୟ। ଏହି କଳିଯୁଗରେ ବିଭିନ୍ନ ପ୍ରକାର ଯଜ୍ଞ ରହିଛି, ବେଦରେ ବିଭିନ୍ନ ପ୍ରକାର ଯଜ୍ଞ ରହିଛି, ଚତୁର୍ଥ ଅଧ୍ୟାୟରେ ଆପଣ ଦେଖିବେ ବହୁତ ଯଜ୍ଞର କଥା କୁହାଯାଇଛି। ତେଣୁ ଏହିଭଳି ଭାବରେ ଚତୁର୍ଥ ଅଧ୍ୟାୟରେ ଆପଣ ଦେଖିବେ ବହୁତ ଯଜ୍ଞର କଥା କୁହାଯାଇଛି। ବିଶେଷ ଭାବରେ ଅନ୍ୟ ଯୁଗରେ ଯେଉଁ ସବୁ ଥିଲା କ'ଣ ନା ଅଶ୍ୱମେଧ ଗବାଲମ୍ବମ ସନ୍ୟାସ ପଳପୈତୃକମ ଦେବରାୟଣ ସୁତୋତ୍ପତ୍ତି କଳୁ ପଞ୍ଚ ବିବର୍ଜେ, ଅନ୍ୟ ଯୁଗମାନଙ୍କରେ ଅଶ୍ୱମେଧ ଯଜ୍ଞ ଥିଲା, ଗୋମେଧ ଯଜ୍ଞ ଥିଲା, ସନ୍ୟାସ ବି ଗୋଟେ ଯଜ୍ଞ ବି କୁହାଯାଉଛି, ଏବଂ ଯଦି ସ୍ୱାମୀ ମରିଗଲେ ତାଙ୍କର ସାନ ଭାଇ ବା ଝିଅର ସହିତ ସଙ୍ଗ କରି ପୁତ୍ର ସନ୍ତାନ ଦାୟ କରିବା, ଏହିଭଳି ଭାବରେ ପିତୃଶ୍ରାଦ୍ଧରେ ମାଂସ ଅର୍ପଣ କରିବା, ଏସବୁ ଅନ୍ୟ ଯୁଗମାନଙ୍କରେ ଥିଲା। ସତ୍ୟ ତେଜା ଦ୍ୱାପର ତିନି ଯୁଗରେ ଥିଲା, କଳିଯୁଗରେ କଳୁ ପଞ୍ଚ ବିବର୍ଜେ ଏ ପାଞ୍ଚଟି ଯଜ୍ଞକୁ ବର୍ଜନ କରାଯାଇଛି। ତେଣୁ କଳିଯୁଗରେ ଏକମାତ୍ର ଅନୁମୋଦିତ ଯଜ୍ଞ ହେଉଛି ଏ ସଂକୀର୍ତ୍ତନ ଯଜ୍ଞ। ତେଣୁ ଯେଉଁମାନେ ଅତ୍ୟନ୍ତ ବୁଦ୍ଧିମାନ ବ୍ୟକ୍ତି ସେମାନେ ଏହି କଳିଯୁଗରେ ସଂକୀର୍ତ୍ତନ ଯଜ୍ଞରେ ଯୋଗଦାନ କରନ୍ତି। ତେଣୁ ଏଇଟା ଆମେ ଯଦିଓ କହିଦେଉଛେ ଯେ ଏଇଭଳି ଭାବରେ ବହୁତ ସହଜରେ ଜଣେ ପାର ହୋଇଯିବ, କିନ୍ତୁ ଏ କଥାକୁ ସମସ୍ତଙ୍କର ବିଶ୍ୱାସ ନଥାଏ, ସମସ୍ତେ ଜାଣିନଥାନ୍ତି ମଧ୍ୟ ଏ କଥା କଥା କହିଲେ ମଧ୍ୟ ସମସ୍ତେ ବିଶ୍ୱାସ କରିବେ ନାହିଁ। ଯାହା ହଉ, କିନ୍ତୁ ସୁଖଦେବ ଗୋସ୍ୱାମୀ ସେ ଜାଣନ୍ତି ସବୁ ସବୁ ଜ୍ଞାନ ତାଙ୍କ ପାଖରେ ରହିଛି, ଭଗବାନଙ୍କୁ ସେ ଅନୁଭବ କରିଛନ୍ତି, ଭଗବାନଙ୍କୁ ସେ ଭଗବାନଙ୍କର ଶୁଦ୍ଧ ଭକ୍ତ, ଭଗବାନ ଦର୍ଶନ କରୁଛନ୍ତି, ଭଗବତ ଅନୁଭୂତି ତାଙ୍କର ହେଉଛି, ପରୀକ୍ଷିତ ମହାରାଜ ଭଗବତ ଅନୁଭୂତି ହେଉଛି ବହୁତ ଉନ୍ନତ ସ୍ତରର ସେମାନେ। ପରୀକ୍ଷିତ ମହାରାଜ ଯେତେବେଳେ ଚିନ୍ତାଗ୍ରସ୍ତ ହୋଇଗଲେ କଳିରେ ଏତେ ଦୋଷ ରହିଛି କେମିତି ସେମାନେ ଉଦ୍ଧାର ପାଇବେ, ସେହି ପ୍ରଶ୍ନର ଉତ୍ତରରେ ସୁଖଦେବ ଗୋସ୍ୱାମୀ ଦ୍ୱାଦଶ ସ୍କନ୍ଧ ତୃତୀୟ ଅଧ୍ୟାୟରେ କଥା କହିଛନ୍ତି ଯେ ରାଜନ ଚିନ୍ତା କରିବାର କୌଣସି କାରଣ ନାହିଁ, ଯଦିଓ କଳିରେ ବହୁତ ଦୋଷ ରହିଛି, ବହୁତ ଅସୁବିଧା ରହିଛି କଳି ଯୁଗରେ, କିନ୍ତୁ କୃଷ୍ଣଦେବ କୀର୍ତ୍ତନାଦେବ କୃଷ୍ଣସ ମୁକ୍ତ ସଂଗ କରନ୍ତି, ଭଗବାନ ନାମ କୃଷ୍ଣ କୀର୍ତ୍ତନ କରି ଜଣେ ବହୁତ ସହଜରେ ଏ ଯେଉଁ ରହିଛି ପାପର ସାଗରକୁ ପାର ହୋଇଯାଇପାରିବ। ତେଣୁ ଏଇ ଯେଉଁ ସ୍ୱର୍ଣ୍ଣକାଳୀ 88,000 ଋଷି କଳିଯୁଗର ଆରମ୍ଭରେ ସେମାନେ ଚିନ୍ତାଗ୍ରସ୍ତ ହୋଇଯାଇଥିଲେ କେମିତି ଲୋକମାନଙ୍କର ମଙ୍ଗଳ ହେବ, ସେଥିପାଇଁ ସେ 1,000 ବର୍ଷ ଧରି ଯଜ୍ଞ କରିବା ପାଇଁ ଆସିଥିଲେ, ଯଜ୍ଞ କରୁଥିଲେ ନୈମିଶାରଣ୍ୟରେ କରୁଥିଲେ, କାହିଁକି ନୈମିଶାରଣ୍ୟରେ ରହିଛି ତା'ର ଗୋଟେ ମହାତ୍ମା ରହିଛି ନୈମିଶାରଣ୍ୟରେ, ବ୍ରହ୍ମା ଗୋଟେ ଚକ ଗୋଟେ ନେମି ଛାଡ଼ିଥିଲେ ଯେଉଁଟା ନେମିଟା ଆସି ସେଇଠି ପଡ଼ିଥିଲା, ସେଥିପାଇଁ ନୈମିଶାରଣ୍ୟ ତାର ନାମ ହେଇଛି, ସେଇଠି ଯଜ୍ଞ କଲେ ବହୁତ ସୁଫଳ ପ୍ରାପ୍ତ ହେବ, ସେଥିପାଇଁ ସେମାନେ ସେଇଠି ଯଜ୍ଞ କରୁଥିଲେ, ଅନେକ କାଳ ଧରି ଯଜ୍ଞ କରିଥିଲେ, କିନ୍ତୁ ଯଜ୍ଞରେ କୌଣସି ସୁଫଳ ପ୍ରାପ୍ତ ହୋଇପାରିଲେ ନାହିଁ। ତେଣୁ ସେଇଠି ଯେତେବେଳେ ସୁତଗୋସ୍ୱାମୀ ଯାଇ ପହଞ୍ଚିଲେ ଭଗବାନଙ୍କ ବ୍ୟବସ୍ଥାରେ, ସେତେବେଳେ ସ୍ୱର୍ଣ୍ଣକାଳୀ ଋଷି ସ୍ୱର୍ଣ୍ଣ କହିଲେ ସେ ହେଉଛି ଭୃଗୁଙ୍କର ସନ୍ତାନ, ଭୃଗୁ ଯିଏକି ଭଗବାନଙ୍କ ଜଣେ ବିଭୂତି, ସ୍ୱର୍ଣ୍ଣକାଳୀ ଋଷି ଏମାନେ ଅତି ଅତ୍ୟନ୍ତ ଉନ୍ନତ ଶ୍ରେଣୀର ସାଧୁ, ସାଧାରଣ ସାଧୁ ନୁହନ୍ତି, ବହୁତ ଉନ୍ନତ ଶ୍ରେଣୀର ସାଧୁ, ସେମାନେ ଲୋକମାନଙ୍କର କଲ୍ୟାଣ ପାଇଁ ଚିନ୍ତା କରିଥିଲେ, ତେଣୁ ଯଜ୍ଞ କରୁଥିଲେ, କିନ୍ତୁ ସେ ଯଜ୍ଞରେ ବିଶେଷ ସୁଫଳ ପ୍ରାପ୍ତ ହୋଇପାରିନଥିଲେ। କିନ୍ତୁ ଯେତେବେଳେ ସୁଧ ଗୋସ୍ୱାମୀ ଭଗବାନଙ୍କ ବ୍ୟବସ୍ଥାରେ ଯାଇ ପହଞ୍ଚନ୍ତି, ସେତେବେଳେ ସ୍ୱର୍ଣ୍ଣକାଳୀ ଋଷି ତାଙ୍କୁ ନେଇ ଗୋଟେ ବ୍ୟାସାସନରେ ବସେଇ ତାଙ୍କୁ ସମ୍ମାନ ପ୍ରଦର୍ଶନ କରିଥିଲେ, କାରଣ ସେ ଜାଣିଥିଲେ ଯେ ସୁଧ ଗୋସ୍ୱାମୀ ଭାଗବତ କହିବେ, କାହିଁକି ନା ଯେତେବେଳେ ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜ ଭାଗବତ କହୁଥିଲେ ଦ୍ୱାଦଶ ସ୍କନ୍ଧ ଚତୁର୍ଥ ଅଧ୍ୟାୟରେ ଶ୍ଳୋକଟି ଅଛନ୍ତି, ଯେ ସେ କହିଥିଲେ ସେହି ସମୟରେ 60,000 ଋଷି ଥିଲେ ଗଙ୍ଗା ନଦୀ ତଟରେ, ଯେଉଁ ଶୁକର ସ୍ଥାନ ରହିଛି ସେଠି ଯେତେବେଳେ ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜ କହୁଥିଲେ ସେହି ସମୟରେ ସୁଧ ଗୋସ୍ୱାମୀ ବହୁତ ପଛରେ ବସିଥିଲେ, 60,000 ଋଷି ଆମର ଏଠି କେତେ ଜଣ ଅଛନ୍ତି, 60,000 ଋଷି ସେଠି ଥିଲେ, କିନ୍ତୁ ସୁଖଦେବ ଗୋସ୍ୱାମୀ ତାଙ୍କୁ ଡାକିଲେ ସୁଧ ଗୋସ୍ୱାମୀ କହିଲେ ଆସ ଆଗରେ ବସ। ତେଣୁ ସବୁ ଭାଗବତ କହିସାରିଲା ପରେ ଅନ୍ତିମରେ କହିଲେ ଏଇ ସୁତ ଯିଏ ଏଠି ବସିଛନ୍ତି ଇଏ ଭବିଷ୍ୟତରେ ନୈମିଶାରଣ୍ୟରେ ଋଷିମାନଙ୍କୁ ଭାଇ ଭାଗବତ କହିବେ, ଭବିଷ୍ୟତବାଣୀ ଦେଇକି ଯାଇଥିଲେ। ସାଧୁମାନେ ଭବିଷ୍ୟତ କଥା ଜାଣନ୍ତି କ'ଣ ହେବ, ଭବିଷ୍ୟତ କର୍ତ୍ତା ସେମାନେ, ଭବିଷ୍ୟତରେ କ'ଣ ହେବ ସେମାନେ କହିପାରିବେ, ଆମେ ଅତୀତ କଥା କହିପାରିବା ବା ଅତୀତ ମଧ୍ୟ ବେଶୀ ଅତୀତ ନୁହଁ, ଅଳ୍ପ କିଛି ଅତୀତ କଥା କହିପାରିବା ବା ବର୍ତ୍ତମାନ କଥା କହିପାରିବା, କିନ୍ତୁ ଭବିଷ୍ୟତ କଥା ଆମେ କହିପାରିବା ନାହିଁ, କିନ୍ତୁ ଭଗବାନ ସବୁ ଜାଣନ୍ତି। ବେଦାହମ ସମୁଦ୍ରିତାଣି ବର୍ତ୍ତମାନ ଆଣି ଚାରିଦିନ ଭବିଷ୍ୟଣି ଯେ ଭୂତାଣି ମାନନ୍ତୁ ବେଦନା କଷ୍ଟନ, ଭଗବତ ଗୀତା ସପ୍ତମ ଥର ଭଗବାନ କହୁଛନ୍ତି ଅର୍ଜୁନ ମୁଁ ସବୁକିଛି ଜାଣେ, ବେଦାହମ ସମୁଦ୍ରିତାଣି ଅତୀତ କଥା ସବୁକିଛି ଜାଣନ୍ତି ସେ, ବର୍ତ୍ତମାନ ଆଣି ବର୍ତ୍ତମାନ କଥା ମଧ୍ୟ ସବୁ ଜାଣନ୍ତି, ବର୍ତ୍ତମାନ ଯେ ଆମେ କ'ଣ ହେଉଛି ସବୁ କଥା ଆମେ କହିପାରିବା ନାହିଁ, ଉଦାହରଣ ସ୍ୱରୂପ ଆମେ ଖାଦ୍ୟ ଗ୍ରହଣ କରୁଛେ ଖାଦ୍ୟ ଖାଉଛେ, କିନ୍ତୁ ସେଇଟା କେମିତି ବ୍ଲଡ଼ରେ ପରିଣତ ହେଉଛି ରକ୍ତରେ ପରିଣତ ହେଉଛି ଆମେ କହିପାରିବା ନାହିଁ, ହିମୋଗ୍ଲୋବିନ୍ କମିଯାଉଛି ବିଭିନ୍ନ ରୋଗ ଆସୁଛି ଏସବୁ ବର୍ତ୍ତମାନ କଥା ମଧ୍ୟ ଆମେ କହିପାରିବା ନାହିଁ, କିନ୍ତୁ ଭଗବାନ ବର୍ତ୍ତମାନ ମଧ୍ୟ ଜାଣନ୍ତି, ଏବଂ ଭବିଷ୍ୟଣି ଯେ ଭୂତାଣି ସମସ୍ତଙ୍କର ଭବିଷ୍ୟ ମଧ୍ୟ ସେ କହିପାରିବେ, କିନ୍ତୁ ମାଆଙ୍କୁ ବେଦନା କରିଛନ୍ତି ଭଗବାନ କେହି ଜାଣିପାରିବେ ନାହିଁ। ତେଣୁ ଭଗବାନଙ୍କ ଯେଉଁମାନେ ଭକ୍ତ ସେମାନେ ମଧ୍ୟ ଭବିଷ୍ୟତ କଥା କହିପାରିବେ, ଭବିଷ୍ୟତରେ କ'ଣ ହେବ, ତେଣୁ ସୁଖଦେବ ଗୋସ୍ୱାମୀ କହିଲେ ଏ ସୁଧ ଗୋସ୍ୱାମୀ କହିବେ ଭବିଷ୍ୟତରେ ନୈମିଶାରଣ୍ୟରେ ଋଷିମାନଙ୍କୁ କହିବେ ଭାଗବତମ, ତେଣୁ ନୈମିଶାରଣ୍ୟରେ ଋଷିମାନେ ଯେତେବେଳେ ଦେଖିଲେ ସୁଧ ଗୋସ୍ୱାମୀ ଆସୁଛନ୍ତି ସେତେବେଳେ ସେ ମନେ ପଡ଼ିଲା ତାଙ୍କର ଯେ ଇଏ କହିବେ ଭାଗବତ, ତେଣୁ ତାଙ୍କୁ ସମ୍ମାନ ପ୍ରଦର୍ଶନ କରି ତାଙ୍କୁ ଗୋଟେ ବ୍ୟାସାସନ ପ୍ରଦାନ କରି ତାଙ୍କୁ ସେ ଏ ଜିଜ୍ଞାସା କରିଥିଲେ। ଜିଜ୍ଞାସା ଏଇ ଜିଜ୍ଞାସା ଶ୍ରେଷ୍ଠ ଜିଜ୍ଞାସା, ଏ 6ଟି ପ୍ରଶ୍ନ ରହିଛି, ଯେଉଁ 6ଟି ପ୍ରଶ୍ନର ଉତ୍ତରରେ ସମସ୍ତ ଭାଗବତ କୁହାଯାଇଛି, ଏ ଶ୍ରେଷ୍ଠ ଜିଜ୍ଞାସା। ଅନେକ ବ୍ୟକ୍ତି ଅନେକ ଜିଜ୍ଞାସା କରୁଛନ୍ତି, କିନ୍ତୁ ଇଏ ତତ୍ତ୍ୱ ଜିଜ୍ଞାସା ଖୁବ୍ କ୍ୱଚିତ୍ ରୂପ କରନ୍ତି, ଭାଗବତ ଆରମ୍ଭରେ ସୁଭଦ୍ର ଗୋସ୍ୱାମୀ ପରୀକ୍ଷିତ ମହାରାଜ କଥା କହିଥିଲେ। କାରଣ ପରୀକ୍ଷିତ ମହାରାଜ ପ୍ରଶ୍ନ ପଚାରିଥିଲେ ଲୋକମାନଙ୍କର କ'ଣ କର୍ତ୍ତବ୍ୟ ଏବଂ କେଉଁଟା କର୍ତ୍ତବ୍ୟ ନୁହଁ, ସେହି ପ୍ରଶ୍ନର ଉତ୍ତରରେ ସୁଖଦେବ ଗୋସ୍ୱାମୀ କଥା କହିଥିଲେ। ସାଧାରଣତଃ ଯେଉଁମାନେ ଲୋକମାନେ ହିଁ ଶତକଡ଼ା ଅନିଶ୍ଚିତ ଭାବେ ଲୋକ ତାଙ୍କର ପ୍ରକୃତ କର୍ତ୍ତବ୍ୟ ବିଷୟ ଜାଣିନାହାନ୍ତି। ତେଣୁ ନିଦ୍ରୟା ହେତେ ନକ୍ତନ ବ୍ୟବାୟନ ଚଲାବୟ ଦିବାଚାର୍ତ୍ତେ ହ ରାଜନ କୁଟୁମ୍ବ ଭରଣୀ ନେବା ଦେହାପତ୍ୟ କଳତ୍ରାଦିଷୁ ଆତ୍ମସୈନ୍ୟସୁ ଅସତ୍ସୁ ଅପି ତେଷାଂ ପ୍ରମଦ ନିଧନ ପଶ୍ଚନ୍ନପି ନ ପଶ୍ଚନ୍ତି। ତେଣୁ ଯେଉଁମାନେ ଜିଜ୍ଞାସା କରନ୍ତି, ପ୍ରକୃତରେ ବହୁତ ଉନ୍ନତ ସ୍ଥିତିର ସେମାନେ, ସାଧାରଣତଃ ଲୋକମାନେ ଜିଜ୍ଞାସା କରନ୍ତି ନାହିଁ। ନିଦ୍ରା ରାତିଟା ତାଙ୍କ ନିଦ୍ରାରେ ଚାଲିଯାଉଛି ବା ସ୍ତ୍ରୀ ସାଙ୍ଗରେ ଚାଲିଯାଉଛି। ନିଦ୍ରା ହେଉଛି ନକ୍ତଂ ବ୍ୟବହାର ଥିବା ଭୟ ଏବଂ ଦିବସ ହେଲେ ଦିବା ଚାର୍ତ୍ତେ ହେ ରାଜନ ଅର୍ଥ ପୂର୍ବରୁ ଆସିବ। ଆଉ ସେ ସେମିତି କରନ୍ତୁ, ସେ ମହାରାଜ କହନ୍ତି ମନି 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 ସ୍ୱିଟର ଦେନ୍ ହନି ବ୍ରାଇଟର ଦେନ୍ ସନ୍ସାଇନ। ଏଇ ଟଙ୍କା ସିନା ସମସ୍ତଙ୍କର, ହରେ ଟଙ୍କା ହରେ ଟଙ୍କା 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 ହରେ ହରେ, ହରେ ରାମ କହିବା ପାଇଁ ତାଙ୍କର ହରେ କୃଷ୍ଣ କହିପାରୁନାହାନ୍ତି, ସେମାନେ ଟଙ୍କା ଟଙ୍କା ହେଇକି ସେମାନେ ରହୁଛନ୍ତି। ତେଣୁ ସାଧାରଣତଃ ଲୋକମାନେ ଏହିଭଳି ଅବସ୍ଥାରେ ଅଛନ୍ତି, ନିଦ୍ରା ହେଇତେ ନାତନ ବ୍ୟବହାର ନ ଚବା ହେଲେ ଦିବା ଚାର୍ତ୍ତେ ରାଜନ କୁଟୁମ୍ବ ଭରଣୀ ହେବା, କେମିତି କୁଟୁମ୍ବ ପାଳନ କରିବେ। ତେଣୁ ଦେହାପତ୍ୟ କଳତ୍ରାଦିଶୁ, ତାଙ୍କର ଯେଉଁ ଶରୀର ରହିଛି, ତାଙ୍କର ଯେଉଁ ପିଲା ଛୁଆ ରହିଛନ୍ତି, ତାଙ୍କର ସ୍ତ୍ରୀ ଇତ୍ୟାଦି ସବୁ ରହିଛନ୍ତି, ଏମାନେ ସେମାନେ ହେଉଛନ୍ତି ଆମକୁ ରକ୍ଷା କରିବେ, ଆତ୍ମସୈନ୍ୟ ଏମାନେ ମୋତେ ରକ୍ଷା କରିବେ। କିନ୍ତୁ ସେମାନେ ଏତେ ପାଗଳ ଅବସ୍ଥାରେ ଅଛନ୍ତି, ତେଷାଂ ପ୍ରମତ ନିଧନ ପଶ୍ଚନ୍ନ ବି ନ ପଶ୍ଚନ୍ତି, ତାଙ୍କର ନିଧନ ଦେଖିକରି ମଧ୍ୟ, ତାଙ୍କର ମୃତ୍ୟୁ ଦେଖିକରି ମଧ୍ୟ ସେମାନେ ଦେଖିପାରନ୍ତି ନାହିଁ। ତେଣୁ ଖୁବ୍ କ୍ୱଚିତ ଲୋକ ଏହି ତତ୍ତ୍ୱ ଜିଜ୍ଞାସା କରନ୍ତି। ସେଇଥିପାଇଁ ସୁଖଦେବ ଗୋସ୍ୱାମୀ ପ୍ରଥମେ ଯେଉଁଟା କରିବା କଥା ନୁହଁ ସାଧାରଣତଃ ଲୋକମାନେ ସେଇଟା କରୁଛନ୍ତି ବୋଲି ସେ କଥାଟି ଉତ୍ତର ଦେଇଥିଲେ। ତେଣୁ ସ୍ୱର୍ଣ୍ଣକାଳୀ ଋଷି ସେହି ଜିଜ୍ଞାସା କରିଥିଲେ, ପ୍ରକୃତ ଏହି ଛଅଟି ଯେଉଁ ତତ୍ତ୍ୱ ଜିଜ୍ଞାସା କରିଛନ୍ତି, ସେଇ ତତ୍ତ୍ୱ ଜିଜ୍ଞାସା ଫଳରେ ସମସ୍ତ ଭାଗବତ ସୁଖଦେବ ଗୋସ୍ୱାମୀ କହିଲେ, ସ୍ୱର୍ଣ୍ଣକାଳୀ ଋଷିଙ୍କୁ କହିଲେ ସେ କଥା। ତେଣୁ ଏଇ ଯେଉଁ ଜିଜ୍ଞାସା ଆର୍ତ୍ତ ଜିଜ୍ଞାସୁ, ଯେଉଁମାନେ ଉନ୍ନତ ଜିଜ୍ଞାସା କରନ୍ତି ସେମାନେ ମଧ୍ୟ ବହୁତ ସ୍ୱୀକୃତିବାନ ପୁରୁଷ, ନହେଲେ ଜିଜ୍ଞାସା କେହି କରିପାରିବେ ନାହିଁ। ବହୁତ ଜିଜ୍ଞାସା କରିବେ କେମିତି ଟଙ୍କା ଅଧିକ ରୋଜଗାର ହେବ, କେମିତି ଆନନ୍ଦ ବହୁତ ଉପଭୋଗ କରିବା, ଏହିସବୁ ଚିନ୍ତା ବହୁତ ଜିଜ୍ଞାସା ଏସବୁ ହେଉଛି। କିନ୍ତୁ ଏଇ ଯେଉଁ ଆତ୍ମତତ୍ତ୍ୱ ଜିଜ୍ଞାସା ଖୁବ୍ କ୍ୱଚିତ ଲୋକ କରନ୍ତି, ଆର୍ଥ ଜିଜ୍ଞାସୁ ଏବଂ ଅର୍ଥାର୍ଥୀ। ଅର୍ଥାର୍ଥୀ କହିଲେ ଅର୍ଥ ଆବଶ୍ୟକ ଯେଉଁମାନଙ୍କର, ଆଜି ଭାଗବତ ଆଜି ଆମ ଗୁଣ୍ଡିଚା ମନ୍ଦିରରେ ପ୍ରଭୁ ଯେଉଁ କହିଲେ ନୃସିଂହ ପ୍ରଭୁ ଏଇ ଧ୍ରୁବଙ୍କ କଥା କହିଥିଲେ, ଅର୍ଥ ସେ ଆବଶ୍ୟକ କରୁଥିଲେ। ଅର୍ଥ ମାନେ ନୁହଁରେ ପଇସା ପାଇଁ ସେ ଯାଇଥିଲେ ନା, ସେ ଯେଉଁ ଆପଣ ତ ଶୁଣିଥିଲେ ଚତୁର୍ଥ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ଉତ୍ତାନପାଦଙ୍କ କଥା, ମନୁଙ୍କର କନିଷ୍ଠ ପୁତ୍ର ଉତ୍ତାନପାଦ, ତାଙ୍କର ଏଇ ଯେଉଁ ପୁତ୍ର ଧ୍ରୁବ, ସେ ତାଙ୍କର ପିତାଙ୍କ କୋଳରେ ବସିବା ପାଇଁ ଚାହିଁଲେ ଏବଂ ସେହି ସମୟରେ ଉତ୍ତାନପାଦଙ୍କର ଯିଏ କନିଷ୍ଠା ଯେ ମାନେ କନିଷ୍ଠା ପତ୍ନୀ ସୁରୁଚି, ତାଙ୍କର ପୁତ୍ର ଉତ୍ତମ କୋଳରେ ବସିଥିଲା ଏବଂ ଧ୍ରୁବକୁ ସେ କୋଳରେ ବସିବା ପାଇଁ ଆଲୋକ କଲେ ନାହିଁ। ତେଣୁ ସେଇଥିରେ ସେ ଚାହିଁଲେ ଯେ ମୁଁ ଏଭଳି ଗୋଟିଏ ରାଜ୍ୟ ପ୍ରାପ୍ତ ହେବି ଯେଉଁକି ମୋର ପିତା କ'ଣ, ମୋର ପିତା ଉତ୍ତାନପାଦ କ'ଣ, ତାଙ୍କର ପିତା ମନୁ କ'ଣ, ତାଙ୍କର ପିତା ବ୍ରହ୍ମା କ'ଣ, ତାଙ୍କଠାରୁ ମୋତେ ବିରାଟ ରାଜ୍ୟ ମୁଁ ଚାହୁଁଛି। ଏଭଳି ଭାବରେ ସେ ତାଙ୍କର ଆବଶ୍ୟକ କରିଥିଲେ, ଏଇ ରାଜ୍ୟ ପ୍ରାପ୍ତ ହେବା ପାଇଁ ଚାହିଁଥିଲେ, ଅର୍ଥ ସେଥିପାଇଁ କହିଲେ ଅର୍ଥାର୍ଥୀ ରାଜ୍ୟ ପ୍ରାପ୍ତ ହେବା ପାଇଁ ଚାହିଁଥିଲେ। କିନ୍ତୁ ଯେତେବେଳେ ସେ ସୁକୃତିବାନ ପୁରୁଷ ଥିଲେ, ନାରଦ ମୁନି ବହୁତ ପ୍ରବର୍ତ୍ତ ହେଲେ, କହିଲେ ତୁମେ ଛୋଟ ପିଲା, ତୁମର କ'ଣ ମାନ ସମ୍ମାନ ଅଛି, ତୁମର ଯେଉଁ ବିମାତା ତୁମକୁ ଅପମାନ କଲେ ସେଥିରେ କ'ଣ, ଛୋଟ ପିଲାର କ'ଣ ମାନ କ'ଣ ସମ୍ମାନ, ପ୍ରକୃତରେ ଛୋଟ ପିଲାର କ'ଣ ଏତେ ମାନ ସମ୍ମାନ ରହିଛି କି, ସେମାନେ ଭୁଲିଯିବେ। କିନ୍ତୁ ଯାହା ହଉ ସେତିକି ତାଙ୍କର ସ୍ୱୀକୃତି ଥିଲା, ସ୍ୱୀକୃତିବାନ ସେତିକି ସ୍ୱୀକୃତି ଥିଲା, ଯେଉଁଥିପାଇଁ କି ସେ ଧ୍ରୁବ ଶବ୍ଦ ବ୍ୟବହାର କରାଯାଇଛି, ଧ୍ରୁବ ତାଙ୍କୁ କୁହାଯାଇଛି, ଧ୍ରୁବ କାହିଁ ନିଶ୍ଚିନ୍ତ ଧ୍ରୁବାନୀତି ମଧ୍ୟ ଅନ୍ତିମରେ ସଞ୍ଜୟ କଥା କହୁଛନ୍ତି ଭଗବତ ଗୀତାରେ, ଯତ୍ର ଯୋଗେଶ୍ୱର କୃଷ୍ଣ ଯତ୍ର ପାର୍ଥ ଧନୁର୍ଧର ତତ୍ର ଶ୍ରୀ ବିଜୟ ଭୂତି ଧ୍ରୁବା ଧ୍ରୁବ ଶବ୍ଦ ବ୍ୟବହାର କରାଯାଇଛି। ଧ୍ରୁବ ନୀତିର୍ ମତେ ମମ, ଧ୍ରୁବକାରୀରେ ସବୁକିଛି ନିଶ୍ଚିତ ଭାବେ ରହିବ। ଏସବୁ ଜିନିଷ ଯେଉଁଠି ଯୋଗେଶ୍ୱର ଭଗବାନ ଅଛନ୍ତି, କୃଷ୍ଣ ଅଛନ୍ତି, ଯେଉଁଠି ତାଙ୍କର ଭକ୍ତ ଅଛନ୍ତି, ଯତ୍ର ଯୋଗେଶ୍ୱର କୃଷ୍ଣ ଯତ୍ର ପାର୍ଥ ଧନୁଧର ତତ୍ର ଶ୍ରୀ, ସେଠି ସମସ୍ତ କିଛି ଐଶ୍ୱର୍ଯ୍ୟ ରହିବ ଏବଂ ସେମାନେ ବିଜୟ ପ୍ରାପ୍ତ ହେବେ। ଏବଂ ଭୂତି କହିଲେ ଅନେକ ପ୍ରକାର ଐଶ୍ୱର୍ଯ୍ୟ ବିଭୂତି, ବିଭୂତି ସେମାନେ ପ୍ରାପ୍ତ ହେବେ। ଏବଂ ନୀତି ମଧ୍ୟ ସେଠି ରହିବ, ଅନୀତି ସେମାନେ କରିବେ ନାହିଁ। ଏବଂ ଧ୍ରୁବା, ଧ୍ରୁବାକାରୀ ସବୁବେଳେ ପାଇଁ ରହିବ, ସେଇଟା ସ୍ଥିର ଭାବରେ ରହିବ। ଏ ଧ୍ରୁବ ଶବ୍ଦ ତାଙ୍କର, ଧ୍ରୁବ ତାଙ୍କ ନାଁ ଦିଆଯାଇଛି। ନାରଦମୁନି କହିଲେ, ଛୋଟ ପିଲା ତୁମେ, ତୁମେ କ'ଣ ଏତେ ମାନ ଅପମାନ ଧରିକି ବସିଛ? ତାହେଲେ ମୁଁ ତୁମକୁ କହିବି, ତୁମ ପିତାଙ୍କ କୋଳରେ ବସେଇଦେବି, ଯଦି ଯେଉଁଟା ଚାହିଁବା ପାଇଁ ପାଇବା ପାଇଁ ଚାହୁଁଛ ମୁଁ ତୁମକୁ ବସେଇଦେବି, ଆସ ସାଙ୍ଗେ ସାଙ୍ଗେ ବସେଇଦେବି, କିଛି ଅସୁବିଧା ନାହିଁ। କିନ୍ତୁ ଧ୍ରୁବ ସ୍ଥିର କରିଥିଲେ, ମୁଁ ଗୋଟେ ରାଜ୍ୟ ପାଇବି, ଇଏ ପିତାଙ୍କ ରାଜ୍ୟ କ'ଣ, ଏ ଛୋଟିଆ ରାଜ୍ୟ, ଏ ବ୍ରହ୍ମାଙ୍କର ରାଜ୍ୟ କ'ଣ, 14 ଭୁବନ କ'ଣ, 450 କୋଟି ଯୋଜନ ବା 400 କୋଟି ମାଇଲ୍, ଆଠୁ ବଡ଼ ମୁଁ ପ୍ରାପ୍ତ ହେବି, ଏଇଟା ଧ୍ରୁବ ନିଶ୍ଚିନ୍ତ କରିଥିଲେ। ତେଣୁ ନାରଦ ମୁନି ଯେତେ ପ୍ରବର୍ତ୍ତେଇଲେ, ଯେତେ ପରୀକ୍ଷା କଲେ, ସେ ଶୁଣିଲେ ନାହିଁ। ନାରଦ ମୁନି ଯାହା କହୁଛନ୍ତି କିଛି ମନ୍ଦ କହିନାହାନ୍ତି। ନାରଦ ମୁନି କହିଲେ, ଦେଖ ଧ୍ରୁବ, ତୁମେ ଛୋଟ ପିଲା, ଗୁଣାଧିକାର ଉତ୍ତମ ଲିପ୍ସେ, ତୁମର ଉତ୍ତମ ତୁମ ପିତାଙ୍କ କୋଳରେ ବସିଥିଲ, ତାଙ୍କ ପ୍ରତି ତୁମେ କ୍ରୋଧ କରିବା ଦରକାର ନାହିଁ। ଯେଉଁମାନେ ତୁମଠୁ ଟିକିଏ ଉନ୍ନତ ସ୍ତରର, ତାଙ୍କର ଟିକିଏ ଅଧିକା ଗୁଣ ଅଛି, ତାଙ୍କୁ ଦେଖିଲେ ତୁମେ ଆନନ୍ଦିତ ହୁଅ। ଗୁଣାଧିକାର ଉତ୍ତମ ଲିପ୍ସେ, ଅନୁପ୍ରସନ୍ ଗୁଣାଧମାର, ଯେଉଁମାନେ ତୁମଠୁ ଟିକିଏ ନିମ୍ନ ସ୍ତରରେ ଅଛନ୍ତି, ନିମ୍ନ ଗୁଣବାଲା ଅଛନ୍ତି, ତାଙ୍କୁ ଦେଖିଲେ ତୁମେ ତାଙ୍କୁ କୃପା କରିବ, ଅନୁପ୍ରସ ଗୁଣାଧମେ। ଏବଂ ମୈତ୍ରୀ ସମାନାତନୁଚ୍ଛେ, ଯେଉଁମାନେ ତୁମମାନେ ସମାନ ସ୍ତରରେ ରହିଛନ୍ତି, ତାଙ୍କୁ ଦେଖିଲେ ତାଙ୍କ ସହିତ ମିତ୍ରତା ସ୍ଥାପନ କର, ବନ୍ଧୁ ସ୍ଥାପନ, ବନ୍ଧୁଭାବ ସ୍ଥାପନ କର। ତାହେଲେ ନ ତା ପାଇଁ ଅଭିଭୂତି, ତାହେଲେ ତୁମେ ଏଇ ଯେଉଁ ବର୍ତ୍ତମାନ ଦୁଃଖ ପାଉଛ, ଯେଉଁ କ୍ରୋଧ କରିଛ, ଯେଉଁ ଅସନ୍ତୋଷ ପ୍ରାପ୍ତ ହେଉଛ, ଏଇଟା ପାଇବ ନାହିଁ, ନ ତା ପାଇଁ ଅଭିଭୂତି। ପ୍ରଭୁପାଦ ମହାରାଜ ତାଙ୍କ ଆଶ୍ରୟରେ ସେଟା କହିଛନ୍ତି। ସାଧାରଣତଃ ଆମର ବିପରୀତ ସବୁ ଲକ୍ଷଣ, ବିପରୀତ ଭାବ ସବୁ ଆସୁଛି। କ'ଣ, ଯେଉଁମାନେ ଟିକିଏ ଆମଠାରୁ ଉନ୍ନତ ସ୍ତରରେ ଅଛନ୍ତି, ତାଙ୍କୁ ଦେଖିଲେ ଆମର ଏନ୍ଭି ଆସୁଛି, ଏନ୍ଭି, ଡିରାଇଜନ୍ ଆଣ୍ଡ ପ୍ରାଇଡ୍, ତିନିଟା ଆସୁଛି, ଯେଉଁଟା ଓରଟାଟା ହେଉଛି। ତାଙ୍କୁ ଦେଖିଲେ ଆମେ ଆନନ୍ଦିତ ହେବା କଥା, କିନ୍ତୁ ଆମର ଈର୍ଷା ଆସୁଛି, ଆମଠାରୁ ଉନ୍ନତ ସ୍ତରରେ ରହିଛି, ଈର୍ଷା ଆସିଗଲା, ତେଣୁ ଆମେ ଦୁଃଖରେ ପ୍ରାପ୍ତି, ଦୁଃଖପ୍ରାପ୍ତ ହେଉଛେ। ଉନ୍ନତ ସ୍ତରରେ ରହିଛି, ତେଣୁ କେବେ ତାକୁ ଲାଭ କରିବା ଚିନ୍ତା ଅଛି ତାଙ୍କର, ଏନ୍ଭି ସାଧାରଣତଃ ଈର୍ଷା ଆସୁଛି। ଆଉ ଯେଉଁମାନେ ନିଚ ସ୍ତରରେ ଅଛନ୍ତି, ତାଙ୍କ ପ୍ରତି ଆମେ କୃପା କରିବା କଥା, କିନ୍ତୁ ଆମେ ତାଙ୍କୁ ଡିରାଇଡ୍ କରୁଛେ, ତାଙ୍କୁ ଥଟା ତାମସା ପରିହାସ କରୁଛେ। ଏବଂ ଯେଉଁମାନେ ଆମର ସମାନ ସ୍ତରରେ ଅଛନ୍ତି, ତାଙ୍କ ସହିତ ବନ୍ଧୁତା ସ୍ଥାପନ କରିବା କଥା, କିନ୍ତୁ ଆମେ ତାଙ୍କୁ ଗର୍ବ ଦେଖାଉଛେ, ତେଣୁକରି ଆମେ ତାପରେ ଅଭିଭୂତ ହେଉଛେ ବା କଷ୍ଟ ପାଉଛେ। ତେଣୁ ନାରଦମୁନି କହିଲେ, ଦେଖ ଧ୍ରୁବ, ତୁମେ ଏଇଭଳି ଭାବରେ ଯଦି ଆଚରଣ କରିବ, ତାହେଲେ ତୁମେ ଦୁଃଖ ପାଇବ ନାହିଁ, ଆନନ୍ଦରେ ତୁମେ ରହିବ, ଆସ ମୁଁ ତୁମ ପିତା କୋଳରେ ବସେଇଦେବି। କିନ୍ତୁ ଧ୍ରୁବ ସେ ନିଶ୍ଚିନ୍ତ କରିଥିଲେ, ନା ପ୍ରଭୁ, ଆପଣ ଯାହା କହୁଛନ୍ତି ବହୁତ ସୁନ୍ଦର କଥା କହୁଛନ୍ତି, କିନ୍ତୁ ମୋର ହୃଦୟ ମାନେ କ'ଣ କଳା ହେଇଯାଇଛି, ହୃଦୟ ଭିନ୍ନେ, ହୃଦୟଟା ମୋର କଳା ହେଇଯାଇଛି, ଛିଣ୍ଡି ଯାଇଛି, ମୋର ବିମାତାଙ୍କର ଯେଉଁ କଟୁ ବାକ୍ୟରେ ମୋର ହୃଦୟ ବିଦାରଣ ହେଇଯାଇଛି। ତେଣୁ ଆପଣ ଯଦିଓ ବହୁତ ସୁନ୍ଦର କଥା କହୁଛନ୍ତି, କିନ୍ତୁ ମୋର ହୃଦୟରେ ସେଇଟା ରହିପାରୁନାହିଁ। ତେଣୁ ଆପଣ ଯଦି ମୋତେ ଭଗବାନ କହିବା କଥା କହିବେ, ତାହେଲେ କୁହନ୍ତୁ, ନହେଲେ ମୁଁ ଆଉ ଏ କଥା ଶୁଣିପାରିବି ନାହିଁ, ମୋର ହୃଦୟ ମୋର ବର୍ତ୍ତମାନ ବିଦାରଣ ହେଇଯାଇଛି, ହୃଦୟ ଫାଟିଯାଇଛି। ତେଣୁ ନାରଦ ମୁନି ବହୁତ ଆନନ୍ଦିତ ହେଲେ, ତେଣୁ ତାଙ୍କୁ ସେ ଜ୍ଞାନ ଦେଲେ। ଗୁରୁ ଶିଷ୍ୟକୁ ପରୀକ୍ଷା କରନ୍ତି, ଆଉ ଯଦି ଶିଷ୍ୟ ଗୁରୁକୁ ପରୀକ୍ଷା କରିବ, ତାହେଲେ ନୁହଁ, ଗୁରୁ ଶିଷ୍ୟକୁ ମଧ୍ୟ ପରୀକ୍ଷା କରିବେ। ସେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ଧ୍ରୁବ, ତେଣୁ ତାଙ୍କୁ ଜ୍ଞାନ ପ୍ରଦାନ କଲେ, ଓଂ ନମୋ ଭଗବତେ ବାସୁଦେବାୟ। ତେଣୁ ଏତେ ସେ ନିଶ୍ଚିନ୍ତ ଥିଲେ, ଏତେ କ'ଣ କଠୋର ତପସ୍ୟା କରିଥିଲେ, 6 ମାସରେ ଭଗବାନ ପ୍ରାପ୍ତ ହୋଇଗଲେ। ସେ ଭଗବାନ କିଏ? ସେ ହେଉଛନ୍ତି ସେଇ କୃଷ୍ଣ ଯିଏ ତାଙ୍କର ପିତା ଦେବକୀ ଏବଂ ବସୁଦେବ, ଯିଏକି ସେ ସମୟରେ ସ୍ୱାଙ୍ଗୁବମାନଙ୍କ ସମୟରେ ସୁତପା ଏବଂ କୃଷ୍ଣୀ ଥିଲେ ଏବଂ ଗୋଟେ ଉପଯୁକ୍ତ ସନ୍ତାନ ପାଇବା ପାଇଁ ସେ 12,000 ବର୍ଷ ତପସ୍ୟା କରିଥିଲେ ଏବଂ ଭଗବାନ ତାଙ୍କ ପାଖରେ ଆବିର୍ଭାବ ହୋଇଥିଲେ। ଯେଉଁ ରୂପରେ ଆବିର୍ଭାବ ହୋଇଥିଲେ ସେହି ରୂପରେ ଦେବକୀ ଏବଂ ବସୁଦେବଙ୍କର ବନ୍ଦୀଶାଳାରେ ସେହି ରୂପରେ ଆବିର୍ଭୂତ ହୋଇଥିଲେ। ତେଣୁ କ'ଣ କଥା ସମୟ ବେଶୀ ହେଇଗଲା ନା କ'ଣ ହେଇଗଲାଣି? ସେ ରେଡ଼ି ରେଡ଼ି ହେଇଗଲାଣି? ଠିକ ଅଛି। ତେଣୁ ଏଇ ଯେଉଁ ଧ୍ରୁବ ସେ ନିଶ୍ଚିତ କରିଥିଲେ, ତେଣୁ ଭଗବାନ ସେହି ସୁତପା ଏବଂ କୃଷ୍ଣଙ୍କର ପୁତ୍ର ହେଇକି ଆସିଥିଲେ। ତାଙ୍କ ନାଁ ହେଇଥିଲେ କୃଷ୍ଣୀ ଗର୍ଭ, ଯିଏକି ଧ୍ରୁବଙ୍କ ପାଖରେ ଆବିର୍ଭାବ ହୋଇଥିଲେ। ଏବଂ ଯଦିଓ ସେ ଧ୍ରୁବ ଅର୍ଥ କାମନା କରିଥିଲେ ବା ରାଜ୍ୟ କାମନା କରିଥିଲେ, କିନ୍ତୁ ଭଗବାନ ଯେତେବେଳେ ଦେଖିଲେ ସେତେବେଳେ ତାଙ୍କର କାମନାଟା ଚାଲିଗଲା, ଶୁଦ୍ଧ ହୋଇଗଲା। ତାଙ୍କର ଆଉ ସେ ଭୌତିକ କାମନା ରହିଲା ନାହିଁ, ଶୁଦ୍ଧ ହୋଇଗଲା। ପ୍ରଭୁ ଆଜି କହୁଥିଲେ ସେ କଥା, ସିଏ ଆଉ ଚାହିଁନାହାନ୍ତି ମୋତେ ରାଜ୍ୟ ଦିଅନ୍ତୁ ବୋଲି, ସେ ଚାହୁଁଥିଲେ ଭକ୍ତି ପ୍ରଦାନ କରନ୍ତୁ। 12 ଶ୍ଳୋକରେ ଯେଉଁ ଭଗବାନ ସ୍ତୁତି କରିଛନ୍ତି କୁହାଯାଏ, ଇଏ ହେଉଛି ବେଦର ସାର ବୋଲି, ଦ୍ୱାଦଶ ଆଦିତ୍ୟ ବୋଲି କୁହାଯାଏ। ତେଣୁ ଏଭଳି ଭାବରେ 8 ହେଲେ ଗଜରାଜ, ଜିଜ୍ଞାସୁ ହେଲେ ଚାରି ସନକାଦି ଋଷି, ଅର୍ଥାର୍ଥୀ ହେଲେ ଧ୍ରୁବ ଏବଂ ଜ୍ଞାନୀ। ଜ୍ଞାନୀ ଅନେକ ଅଛନ୍ତି, ସୁଖଦେବ ଗୋସ୍ୱାମୀ ମଧ୍ୟ ଜ୍ଞାନୀ ଥିଲେ, ଜ୍ଞାନ ବ୍ରହ୍ମଚିନ୍ତନ କରୁଥିଲେ। ଏବଂ ବିଶେଷ ଭାବରେ ଚାରି କୁମାର କଥା କୁହାଯାଏ, ଚାରି କୁମାର ହେଉଛନ୍ତି ବ୍ରହ୍ମାଙ୍କର ଚାରି ପୁତ୍ର, ସନକ ସନାତନ ସନାତନ ସନତ କୁମାର, ଚାରି ପୁତ୍ର। ସେ ଜ୍ଞାନୀ ଥିଲେ, ଜ୍ଞାନ ମାର୍ଗରେ ଭଗବାନଙ୍କର ଅନ୍ୱେଷଣ କରୁଥିଲେ, କିନ୍ତୁ ପରେ ସେ ଭଗବାନ କୃପାରୁ ଭଗବାନ ଭକ୍ତ ହୋଇଛନ୍ତି। ଏଭଳି ଭାବରେ ଯେଉଁ ଆମର କହିବାର ଥିଲା ଯେ ଲୋକମାନେ ଏଇ ବର୍ଷା ଋତୁରେ ଆଷାଢ଼ ମାସର ଢାଳି ପଡ଼ିଗଲା, ଯେ ଏ ବର୍ଷାରେ ତ କେହି ଯାଆନ୍ତିନି, ସାଧୁମାନେ କୁଆଡ଼େ ଯାଆନ୍ତି ନାହିଁ, ଗୋଟିଏ ସ୍ଥାନରେ ରହନ୍ତି। ତେଣୁ ଆଉ ମୋର ମାସର ଏ ଆଷାଢ଼ ମାସର ମୋର ସାର୍ଥକତା ଆଉ କ'ଣ ରହିବ? ତେଣୁ ଭଗବାନ ଜଗନ୍ନାଥ ଆଷାଢ଼ ମାସକୁ କୃତାର୍ଥ କରିବା ପାଇଁ ଏ ଆଷାଢ଼ ଶୁକ୍ଳ ଦ୍ୱିତୀୟ ତିଥିରେ ଭଗବାନ ଗଲେ, ଯାତ୍ରା କଲେ। ଯାତ୍ରା କରିବା ପାଇଁ ବର୍ଷ ସାରା ରହିଛି, ଭଲ ଦିନ କୌଣସି ପାଇପାରିନଥାନ୍ତେ ଭଗବାନ, କିନ୍ତୁ ଆଷାଢ଼ ଶୁକ୍ଳ ଦ୍ୱିତୀୟ ତିଥିରେ ଏଇ ଯାତ୍ରା କଲେ, ଯେଉଁ ତିଥିରେ କି ବର୍ଷା ହେବ, ଆମର ଏଇ ରଥଯାତ୍ରା ବେଳକୁ ବର୍ଷା ହୋଇଥିଲା। ତେଣୁ ବର୍ଷା ଭଗବାନ ପାଇଁ, ଭଗବାନ ଯାତ୍ରାରେ ଭଗବାନଙ୍କର କୌଣସି ବାଧା ଆସିପାରିବ ନାହିଁ, ସବୁକିଛି ଭଗବାନଙ୍କ ଅଣ୍ଡରରେ, ଭଗବାନଙ୍କର ମାନେ ଭଗବାନଙ୍କର ଇଚ୍ଛା ଅନୁସାରେ ସବୁକିଛି ହେଉଛି। ତେଣୁ ବର୍ଷା ଯେଉଁଛି ଭଗବାନଙ୍କୁ ବାଧା ପ୍ରଦାନ କରିପାରିବ ନାହିଁ। ତେଣୁ ସାଧାରଣତଃ ସାଧୁମାନେ ଗୋଟିଏ ସ୍ଥାନରେ ରହନ୍ତି, ଚତୁର୍ମାସ ଗୋଟିଏ ସ୍ଥାନରେ ରହନ୍ତି, ସେହି ସମୟରେ ସେ ଭଗବାନଙ୍କ ଭଜନ କୀର୍ତ୍ତନ କରନ୍ତି। କିନ୍ତୁ ଅନ୍ୟ ସମୟରେ ସେ ଲୋକମାନଙ୍କର କେମିତି ମଙ୍ଗଳ ହେବ ସେଥିପାଇଁ ସବୁ କାର୍ଯ୍ୟ କରନ୍ତି, ସାଧୁମାନଙ୍କର କର୍ତ୍ତବ୍ୟ ସେଇଟା। ଲୋକ ପ୍ରହ୍ଲାଦ ମହାରାଜ କଥା ଆସିବ ଆସନ୍ତାକାଲି, ଆମେ ସେଇଟା କହିବା। ପ୍ରହ୍ଲାଦ ମହାରାଜ ସେ କେମିତି ଲୋକମାନଙ୍କର ମଙ୍ଗଳ ହେବ ସେଥିପାଇଁ ସେ ଭଗବାନ ନୃସିଂହଦେବ ପ୍ରାର୍ଥନା କରୁଥିଲେ। ତେଣୁ ସମସ୍ତେ କେମିତି ସୁଖ ରହିବେ ସେଥିପାଇଁ ଶାସ୍ତ୍ରରେ ବ୍ୟବସ୍ଥା କରାଯାଇଛି। ଭଗବାନ ଆସନ୍ତି ମଧ୍ୟ ତାଙ୍କୁ ସେହିଭଳି ସମସ୍ତଙ୍କୁ କେମିତି ସମସ୍ତେ ଆନନ୍ଦରେ ରହିବେ ବା ସମସ୍ତେ କେମିତି ପରମ ଗତି ଲାଭ କରିବେ ସେଥିପାଇଁ ଭଗବାନ ଆସନ୍ତି। ତାଙ୍କର ଭକ୍ତମାନେ ମଧ୍ୟ ସେଇଟା ଚାହାନ୍ତି, ସମସ୍ତ ଜୀବନ କେମିତି ଉଦ୍ଧାର ହେଉ ସେଥିପାଇଁ ସେମାନେ ଚେଷ୍ଟା କରନ୍ତି। ତେଣୁ ଏଇଭଳି ଗୋଟିଏ ସୁନ୍ଦର ତିଥିରେ, ଆଷାଢ଼ ଶୁକ୍ଳା ଦ୍ୱିତୀୟ ତିଥିରେ ଜଗନ୍ନାଥ ଯେଉଁ ରଥଯାତ୍ରା କରନ୍ତି, ଏଇ 9 ଧରି ଯେଉଁ ଗୁଣ୍ଡିଚା ଯାତ୍ରା ହୋଇଛି, 9 ଧରି ଭଗବାନଙ୍କର ବୃନ୍ଦାବନ ଲୀଳା ତାଙ୍କର ସବୁ ଚାଲିବ, ବୃନ୍ଦାବନରେ କେମିତି କଥା ସବୁ ହୋଇଥିଲା। ତେଣୁ ଏହିଭଳି ଭାବରେ ଗୋଟେ ପବିତ୍ର ତିଥିରେ ଆମର ରାଧାବର ପ୍ରଭୁଙ୍କର ଯେଉଁ ନାତୁଣୀ ଆସିଛନ୍ତି, ସେଥିପାଇଁ ସେଥିପାଇଁ ସେ ନିଶ୍ଚିତ ସୁକୃତିବାନ ସୁକୃତିବତୀ, ଯେଉଁଥିପାଇଁ କି ଆଜି ସାଧୁମାନେ ଏଠାରେ ଉପସ୍ଥିତ ହୋଇଛନ୍ତି, ଭଗବାନଙ୍କର ନାମ କୀର୍ତ୍ତନ କଲେ, ଆମେ କିଛି ଭଗବାନ କଥା କହିଲେ, ଆମକୁ ସମୟ ଦିଆଯାଇନଥିଲା, ସେତେବେଳେ କହୁଥିଲେ ବହୁତ ସମୟ ଅଛି।
ଆସନ୍ତାକାଲି
ମଧ୍ୟ ଆମର କଥା ରହିଛି, ତେଣୁ ଆମ କଥାକୁ ବିଶ୍ରାମ ଦେବା। ବିଶ୍ରାମ ପୂର୍ବରୁ ଆମେ ପ୍ରଶ୍ନ ପଚାରିବା, କାହାର କିଛି ସନ୍ଦେହ ରହିଲା ବା କିଛି ଆମର କିଛି ତ୍ରୁଟି ରହିଛି ଯଦି, କାରଣ ମୁଁ ବହିପତ୍ର ଦେଖିପାରୁନି, ସେଟା ଧରିବା କଥା ଠିକ୍ ଭାବରେ କହିପାରୁନି, ତେଣୁ ଏଭଳି ଭାବରେ ଆମର କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭଗବତ୍ ଗୀତା କି ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଆନନ୍ଦ କୋଟି ବୈଷ୍ଣବ କି ଦାଇ ଗୋପାନନ୍ଦେ ଜୟ ଶ୍ରୀ। ହଁ